ମିନୁ
ଆଲୋ ମିନୁ, ଆଉ ତୋ ଝିଅ କଣ ଆଜି ସ୍କୁଲ ଯାଇନି ନା କଣ? ବା
ନାଇଁ ଅପା, ତା ଦେହ ଟିକେ ଭଲ ନାହିଁ ତ, ସେଥିପାଇଁ ଆଜି ସ୍କୁଲକୁ ଯାଇନି।
ଆରେ କଣ ହେଇଛି ଝିଅର?
କଣ କହିବି ଅପା, ଝିଅର ପିରିୟଡ୍ସ ହେଇଛି ବା।
ଓହୋ, ଆରେ ଏଇ କଥା ପାଇଁ ତୁ ଛୁଆଟାକୁ ସ୍କୁଲକୁ ପଠେଇନୁ?
ଅପା, ସ୍କୁଲରେ ଝିଅମାନଙ୍କ ପାଇଁ ଶୌଚାଳୟର କିଛି ବି ସୁବିଧା ନାହିଁ, ସେଥିପାଇଁ ଝିଅଟାକୁ ପଠଉନି।
ତୁ ଆଗ ମତେ କହିଲୁ ଝିଅ କଣ ସବୁ ବ୍ୟବହାର କରୁଛି।
ବ୍ୟବହାର ମାନେ କୋଉ ବ୍ୟବହାର ବା?
ଆରେ ଋତୁସ୍ରାବ ସମୟରେ ଝିଅଟା ବି ବ୍ୟବହାର କରନ୍ତି, ଯେମିତିକି ପ୍ୟାଡ ହଉ, କପଡ଼ା ହଉ।
ଓହୋ, ଏଇ କଥାଟା ଗୋଟେ ଡାଇରେକ୍ଟ କହୁନ। ହଁ ହଁ, ସେ ପ୍ୟାଡ ବ୍ୟବହାର କରୁଛି ଯେ, ଆଉ କେତେବେଳେ କେମିତି କପଡ଼ା ବି ବ୍ୟବହାର କରୁଛି।
ଆରେ ତୁ ପାଗଳ ହେଲୁଣି ନା କଣ, ଝିଅକୁ କପଡ଼ା ବ୍ୟବହାର କରିବାକୁ ଦଉଛୁ?
ଆଉ କଣ କରିଥାନ୍ତି ଯେ, ଏବେ ଯୋଉ ରେଟ୍ ହେଲାଣି, ତା ସହିତ ଘର ପାଖରେ କିଛି ବି ଦୋକାନ ବଜାର ନାହିଁ, ଆଉ ହଠାତ୍ କିନା ଜିନିଷ ଆଣିବି କୋଉଠୁ, ଆଉ ତାକୁ ଦେବି କୋଉଠି, ସେଥିପାଇଁ ସେ କପଡ଼ା ବି ବ୍ୟବହାର କରୁଛି।
ଆଚ୍ଛା ମିନୁ, ତୁ ଶୁଣେ, ତୁ ଯଦି ଝିଅକୁ କପଡ଼ା ବ୍ୟବହାର କରିବାକୁ ଦଉଛୁ, ତାକୁ ପରିଷ୍କାର କପଡ଼ା ବ୍ୟବହାର କରିବାକୁ ଦବୁ, ଆଉ ଗୋଟେ କପଡ଼ାକୁ ଅଧିକତର ବ୍ୟବହାର କରିବାକୁ ଜମା ବି ଦେବୁନୁ।
ହଉ ଅପା, ପରିଷ୍କାର କପଡ଼ା ବ୍ୟବହାର କରିବାକୁ ଦେବି।
ଆରେ ଶୁଣିଲୁ, ତୁ ବ୍ୟବହାର ପ୍ୟାଡ କି କପଡ଼ାକୁ କୋଉଠି ନେଇ ଫୋପାଡ଼ୁଛୁ?
କୋଉଠି କଣ ଫୋପାଡ଼ିବା, ଏ ଘର ପାଖରେ ଯୋଉ ପଡ଼ିଆ ନାହିଁ, ସେଇଠି ନେଇ ଫୋପାଡ଼ି ଦଉଛି।
କଣ ହେଲା? ଆରେ ନା ନା, ଏଇଟା ସମ୍ପୂର୍ଣ୍ଣ ଭୁଲ, ସେମିତି ତୁ ଜମା ବି କରିବୁନୁ।
କଣ ଭୁଲ ବା, ସମସ୍ତେ ନେଇ ଫୋପାଡ଼ୁଛନ୍ତି, ଆଉ ମୁଁ ଫୋପାଡ଼ିଦେଲି ଭୁଲ ହେଇଗଲା।
ଆରେ ତୁ ସମସ୍ତଙ୍କ କଥା କଣ ଯେ, ଆରେ ତୁ ତ ନିଜ କଥା କହ, ଦଶଟା ଲୋକ ଭୁଲ କରିବେ, ତା ବୋଲି ତୁ ବି ସେୟା ଭୁଲ କରିବୁ କି?
ଆଉ ସେ କଥା ତାଙ୍କୁ ସିନା ବୁଝେଇଲେ ହବ, ମୁଁ ସିନା ମାନିଯିବି, ଆଉ ସେମାନେ ତ ସେୟା କାମ କରିବେ ନା।
ତୁ ଯଦି ନିଜେ ସୁଧରିବୁ, ତାହେଲେ ଦେଖିବୁ ଧୀରେ ଧୀରେ ସମସ୍ତେ ପରିବର୍ତ୍ତନ ହେଇଯିବେ।
ହଉ ଠିକ ଅଛି।
ଦେଖେ, ବ୍ୟବହାର ପ୍ୟାଡ କିମ୍ବା କପଡ଼ାକୁ ପଡ଼ିଆ ଯଦି ତୁ ଏଣେ ତେଣେ ପକେଇବୁ, ଜୀବଜନ୍ତୁ ତାକୁ ଚାରିଆଡ଼େ ଖିନ୍ଭିନ୍ କରିବେ, ଆଉ ଯୋଉଟା କି ପରିବେଶ ପାଇଁ ବହୁତ ହି ଖରାପ।
ତମେ ସତ କହିଲ ଯେ ଅପା, ହେଲେ ମଣିଷ ଯଦି କଣ ମାନିବ? ହଉ, ଝିଅକୁ ବୁଝେଇ ଦେବି, ସିଏ ଆଉ ଏମିତି ଭୁଲ କରିବନି। ହେଲେ
ଆରେ ହେଲେ ପୁଣି କଣ?
ନାଇଁ ମୋ ଅପା, ସିଏ କଣ ମୋ କଥା ଶୁଣିବ?
ଆରେ ତୁ ଯେମିତି ଗୋଟେ କଥାକୁ ଡେରିରେ ବୁଝୁଛୁ, ତୋ ଝିଅ ପୁରା ସେମିତି, ସେ ତୋରି ଝିଅଟି।
ତମର ଯୋଉ କଥା ନା ଅପା, ଆଜି ଯାଏ ଗଲାନି। ହଉ, ଏଥର ଝିଅକୁ ବୁଝେଇ ଦେବି ବାହାରେ ନ ଫିଙ୍ଗିବା ପାଇଁ।
ଯା ହେଉ, ମୁଁ ତ ଜାଣିନି ତୁ ମୋ କଥା କେତେ ଦୂର ପର୍ଯ୍ୟନ୍ତ ରଖିବୁ, କିନ୍ତୁ ମୁଁ ଆଶା କରୁଛି ତୁମ କଥାକୁ ରଖିବୁ। ତେବେ ଶ୍ରୋତା ବନ୍ଧୁ, ଆପଣ ଋତୁସ୍ରାବ ସମୟରେ କଣ ବ୍ୟବହାର କରନ୍ତି ଓ ତାକୁ କିପରି ନିଷ୍କାସନ କରନ୍ତି, ଆପଣଙ୍କ କଥା ଆମ ପାଖରେ ପହଞ୍ଚାଇବାକୁ ମୋବାଇଲରେ 3 ନମ୍ବର ବଟନ୍ ଦବାଇ ରେକର୍ଡ କରନ୍ତୁ। ଧନ୍ୟବାଦ।